ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ଓଡ଼ିଶା ସ୍କିଲ୍ସର ଉଦ୍ଯାପନୀ ସମାରୋହ ଆଜି ଭୁବନେଶ୍ୱର ଲୋକସେବା ଭବନରେ ଆୟୋଜିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମରେ ଯୋଗଦେଇ ବିଜେତାମାନଙ୍କୁ ଦକ୍ଷତା ପୁରସ୍କାର ପ୍ରଦାନ କରିବେ। ଶିଳ୍ପ ଓ ଦକ୍ଷତା ବିକାଶ ଏବଂ ବୈଷୟିକ ବିଭାଗ ପକ୍ଷରୁ ଗତକାଲି 2023-24 ବର୍ଷ ପାଇଁ ରାଜ୍ୟର ପଲିଟେକ୍ନିକ୍ ଅନୁଷ୍ଠାନଗୁଡ଼ିକର ର୍ୟାଙ୍କିଙ୍ଗ୍ ପ୍ରକାଶ ପାଇଛି। ର୍ୟାଙ୍କିଙ୍ଗ୍ ପ୍ରକ୍ରିୟା ଦ୍ୱାରା ଉଭୟ ସରକାରୀ ଓ ଘରୋଇ ପଲିଟେକ୍ନିକ୍ ସେମାନଙ୍କର ଭିଭିଭୂମି, ଶିକ୍ଷାଦାନ ପ୍ରକ୍ରିୟା ଏବଂ ଅଭିନବ ପଦକ୍ଷେପଗୁଡ଼ିକୁ ଉନ୍ନତ ହୋଇପାରିବ ବୋଲି ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି। ର୍ୟାଙ୍କିଙ୍ଗ୍ ତାଲିକାରେ କଟକସ୍ଥିତ ଭୁବନାନନ୍ଦ ଓଡ଼ିଶା ସ୍କୁଲ ଅଫ୍ ଇଞ୍ଜିନିୟରିଂ ବୋସ୍ ସର୍ବୋଚ୍ଚ ସ୍ଥାନ ହାସଲ କରିଛି। ରେଳସେବାରେ ଉତ୍ତମ ପରିଚାଳନା, ଦକ୍ଷତା, ରାଜସ୍ୱ ବୃଦ୍ଧି ଆଦି କାର୍ଯ୍ୟରେ ଉତ୍କର୍ଷ ପ୍ରଦର୍ଶନ କରିଥିବା 100 ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ଅତି ବିଶିଷ୍ଟ ରେଳସେବା ପୁରସ୍କାର ପ୍ରଦାନ କରାଯିବ। ନୂଆଦିଲ୍ଲୀରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଏହି ପୁରସ୍କାର ପ୍ରଦାନ କରିବେ। କର୍ତ୍ତବ୍ୟ ପ୍ରତି ସମର୍ପଣ, ବୃତ୍ତିଗତ ମନୋଭାବ ଓ ଉଲ୍ଲେଖନୀୟ ସେବା ପ୍ରତି ରେଳବାଇର ପ୍ରତିବଦ୍ଧତାକୁ ଏହି ପୁରସ୍କାର ପ୍ରତିଫଳନ କରିଥାଏ ବୋଲି ରେଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ରାଜ୍ୟରେ ପିଏମ୍ ରାହତ ଯୋଜନା ଖୁବ୍ ଶୀଘ୍ର ଲାଗୁ ହେବ ବୋଲି ବାଣିଜ୍ୟ ଓ ପରିବହନ ସଚିବ ଉଷା ପାଢ଼ୀ କହିଛନ୍ତି। ଯୋଜନା ଅଧୀନରେ ସଡ଼କ ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ପାଇଁ ସରକାର 1.5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନଗଦବିହୀନ ଚିକିତ୍ସା ଯୋଗାଇଦେବେ। ଏହି ସୁବିଧା ଉଭୟ ଘରୋଇ ଓ ସରକାରୀ ଡାକ୍ତରଖାନାରେ ଉପଲବ୍ଧ ହୋଇପାରିବ ବୋଲି ଶ୍ରୀମତୀ ପାଢ଼ୀ କହିଛନ୍ତି। ଚିଲିକାର ମତ୍ସ୍ୟ ସମ୍ପଦ, ଜଳପଥ, ଯାତାୟତ ବ୍ୟବସ୍ଥା, ମାଛ ଜେଟି ଓ ପର୍ଯ୍ୟଟନ ଢାଞ୍ଚାକୁ ବିକଶିତ କରିବା ପାଇଁ ଆଗାମୀ 3 ବର୍ଷ ମଧ୍ୟରେ ସରକାର ପ୍ରାୟ 200 କୋଟି ଟଙ୍କା ବ୍ୟୟ କରିବେ ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଚିଲିକାଠାରେ ଆୟୋଜିତ 3-ଦିନିଆ 6ଷ୍ଠ ଜାତୀୟ ଚିଲିକା ପକ୍ଷୀ ମହୋତ୍ସବ ଓ ନୌକା ଦୌଡ଼ ପ୍ରତିଯୋଗିତାର ଉଦ୍ଯାପନୀ ସମାରୋହରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି, ଚିଲିକା ହ୍ରଦ ବିଶ୍ୱର ଅନ୍ୟତମ ମହତ୍ତ୍ୱପୂର୍ଣ୍ଣ ପର୍ଯ୍ୟଟନ କେନ୍ଦ୍ର ଓ ଏହାକୁ ଆଗାମୀ ଦିନରେ ଆହୁରି ଉନ୍ନତ ଓ ଆକର୍ଷଣୀୟ କରାଯିବ। ଭୁବନେଶ୍ୱରଠାରେ ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା ବିଭାଗୀୟ କାର୍ଯ୍ୟର ସମୀକ୍ଷା କରି ଜଳସେଚନ ବୃଦ୍ଧି ପାଇଁ ପାଣ୍ଠିର ଉପଯୋଗ କରିବା ସମ୍ପର୍କରେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକର ଶୀଘ୍ର ଅନୁମୋଦନ ପାଇଁ ତ୍ୱରିତ ପଦକ୍ଷେପ ଗ୍ରହଣ କରିବା, ଟେଣ୍ଡର ପ୍ରକ୍ରିୟାକୁ ସମୟସୀମା ମଧ୍ୟରେ ଶେଷ କରିବା ଏବଂ ନିର୍ମାଣାଧୀନ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ପାଇଁ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ ଓଲବ ଓ ଦେବଭୂମି ଗ୍ରାମ ପ୍ରଥମ ସୌରଶକ୍ତି ସମ୍ପନ୍ନ ଗ୍ରାମର ମର୍ଯ୍ୟାଦା ପାଇଛି। ବିଧାୟକ ବିଜୟ କୁମାର ଦଳବେହେରା ଓ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ ଏହି 2ଟି ଗ୍ରାମର ସମ୍ପୂର୍ଣ୍ଣ ସୌରଶକ୍ତିକରଣ ପ୍ରକଳ୍ପକୁ ଉଦ୍ଘାଟନ କରିଥିଲେ। ପିଏମ୍ ସୂର୍ଯ୍ୟଘର ଯୋଜନା ଦ୍ୱାରା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସୌରଶକ୍ତି ପ୍ୟାନେଲ ଲଗାଇବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି ବୋଲି ବିଧାୟକ ଶ୍ରୀ ଦଳବେହେରା କହିଛନ୍ତି। ରାଜ୍ୟରେ 55,783 କୋଟି ଟଙ୍କା ନିବେଶରେ 7ଟି ବୃହତ୍ ଶିଳ୍ପ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁମୋଦନ ଦେଇଛନ୍ତି। ଲୋକସେବା ଭବନରେ ଗତକାଲି ଅନୁଷ୍ଠିତ 43ତମ ହାଇଲେବୁଲ କ୍ଲିୟରାନ୍ସ କମିଟି ବୈଠକରେ ଏହି ପ୍ରସ୍ତାବଗୁଡ଼ିକୁ ଅନୁମୋଦନ ମିଳିଛି। ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକ କାର୍ଯ୍ୟକ୍ଷମ ହେଲେ 14,500 ଜଣଙ୍କୁ ନିଯୁକ୍ତି ମିଳିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରସ୍ଥିତ ଚର୍ଚ୍ଚ ପଡ଼ିଆଠାରେ ମହାନଗର ସାଂସ୍କୃତିକ ପରିଷଦ ଦ୍ୱାରା ଆୟୋଜିତ ବ୍ରହ୍ମପୁର ମହାନଗର ମହୋତ୍ସବ ଆଜିଠାରୁ ଆରମ୍ଭ ହୋଇ 18 ତାରିଖ ପର୍ଯ୍ୟନ୍ତ ଚାଲିବ। କାର୍ଯ୍ୟକ୍ରମରେ ସାଂସ୍କୃତିକ, ସାହିତ୍ୟ ଏବଂ ହସ୍ତଶିଳ୍ପ, ଲୋକକଳା ଆଦି ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବ। ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ସଦର ମହକୁମାସ୍ଥିତ ଭାପୁର ମହୋତ୍ସବ ପଡ଼ିଆରେ ଆୟୋଜିତ ପ୍ରଥମ ଉତ୍କର୍ଷ ଭାପୁର ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ଗତକାଲି ଉଦ୍ଘାଟିତ ହୋଇଯାଇଛି। ଉତ୍ସବରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ କହିଛନ୍ତି, କୃଷି ଓ କୃଷକର ବିକାଶ ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ। ନୂଆପଡ଼ା ପୁଲିସ୍ ପଡ଼ିଆଠାରେ ଚାଲିଥିବା ଜିଲ୍ଲାସ୍ତରୀୟ ମତ୍ସ୍ୟ ପ୍ରାଣୀ ସମ୍ପଦ ମେଳା ଗତକାଲି ଉଦ୍ଯାପିତ ହୋଇଯାଇଛି। ଉଦ୍ଯାପନୀ ସମାରୋହରେ ସ୍ଥାନୀୟ ବିଧାୟକ ଜୟ ଢୋଲକିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାଷୀମାନଙ୍କ ପାଇଁ ସରକାର ପ୍ରଣୟନ କରିଥିବା ବିଭିନ୍ନ ଯୋଜନାର ଲାଭ ଉଠାଇବା ପାଇଁ କୃଷକମାନଙ୍କୁ ଆହ୍ୱାନ ଦେଇଥିଲେ। ପାଣିପାଗ, ଦେଶର କେନ୍ଦ୍ରଭାଗରେ ଗୁରୁଚାପ ବଳୟ ସକ୍ରିୟ ଥିବାରୁ ଉତ୍ତର ପଶ୍ଚିମ ଦିଗରୁ ଓଡ଼ିଶାକୁ ଥଣ୍ଡା ପବନ ପ୍ରବାହ କରୁଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା 2 ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ଶୀତର ପ୍ରଭାବ ଲାଗି ରହିବ। ପଶ୍ଚିମା ଝଡ଼ କିମ୍ବା କୁହୁଡ଼ିର ପ୍ରଭାବ ନଥିବାରୁ ତାପମାତ୍ରା ହ୍ରାସ ପାଉଛି ବୋଲି ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି। କୋରାପୁଟ ଜିଲ୍ଲାର ଶିମିଳିଗୁଡ଼ାଠାରେ ଗତକାଲି ରାତିର ସର୍ବନିମ୍ନ ତାପମାତ୍ରା 3.2 ଡିଗ୍ରୀ ସେଲ୍ସିୟସ୍ ଥିଲା। କନ୍ଧମାଳ ଜିଲ୍ଲାର ଜି ଉଦୟଗିରିଠାରେ ତାପମାତ୍ରା ଗତ ବୁଧବାର ରାତିରେ 2.5 ଡିଗ୍ରୀକୁ ହ୍ରାସ ପାଇଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।